नमो भगवते वासुदेवाय। श्रीमद्भागवत दशम स्कंध सप्तदश अध्याय। शुक उवाच, सुण राजन कृष्ण कथा, जेणे खंडीव भव व्यथा। रजनी होइला प्रभात, बने चलिले गोपीनाथ। गोप गोवच्छा संगे घेनी, सुस्वरे कले वेणु ध्वनि। गोपाले वनु पुष्प तोड़ी, कालिंदी ह्रद तटे मिली। तीरे कदम्ब तरुवन, देखी बाळके तो समन। वृक्षे उठिले धातिकारे, गाई चरांती नदी तीरे। गोविंद वृक्ष तले रही, विचार कले भावग्राही। गभीर निर्मल शीतल, विषे दूषित पुण्य जल। ए जले कालिय नथिब, जल पीबे सर्वजीव। हेमंत मने विचारिले, कदम्ब वृक्षरे उठिले। उच्च शिखर डाले रही, हलांति जल कु अनाई। शुणी परीक्ष मन तोषे, मुनिंकि बोलंती हरसे। परीक्षित उवाच, भूमुनि कालिंदी ह्रदर, कालिय करिथिला घर। गोविंदे कि कला कदोष, किंपाता गर्व कले नाश। अगाध जलु ऋषिकेश, सर्प कु देले परवास। अनेक दिनु थिला जले, कि दोष कला पाद तले। किंपा निर्वासिले मुरारी, कहिबा सुक ब्रह्मचारी। हरिर महिमा अशेष, संसार हिते परकाश। माया मनुष्य अवतार, गुपते छंति नंद घर। तार चरित जेबा सुनी, अमृत रसमय वाणी। साध भजन कर मते, के छाड़ी पारिबता चित्ते। कहता हांक बाळ केली, बोले परीक्ष दंड धारी। कालिय दर्प चूरी केन्हे, एक कथा सुनी विमु कर्णे। हरि हरि बोल। शुक उवाच, बोलंती व्यासंक कुमार, सुण परीक्ष नृप वर। भारा निवारे नर हरि, मनुष्य देहे अवतरी। दुष्ट निवारी संथ पाली, दया सागर वन माली। कालिय विषे जल नाश, जंतु एन करती ग्रास। गरल जोगे जल बाए, पक्षी न उड़ती भये। विशेष गरल लहरी, जल पियंते जंतु मरी। एमंत देखी वन माली, विचार कले मने भाली। मोहर नोह सहिला, काली अनीति आचरिला। भारा निबारे मोर जन्म, एमंते विचारिण मन। दासवच्छल ऋषिकेश, गाढ़े पिंधिले पीतवास। आनंदे बाहा स्फोट मारी, कदम्ब डाले करे धरी। जले पड़िले कृष्ण डेई, देवे देखंती स्वर्गे रही। जल जे उछुला बेगे, सतेक धनु चारि दिगे। कृष्णर बल अप्रमित, स्वभावे महिमा अनंत। खेलंती बेनी भुज ताड़ी, शबद मेघ घड़ घड़ी। कालिय शुणिला पाताले, किस शबद मोर जले। देखिब बोली विजे कला, सहस्र फणा उभारिला। नयने देखिला माधव, कोपे कंपई चक्षुस्रव। नीलजिमुत देह कांति, मणि कंकण झट कांति। श्रीवत्स चिह्न पीतवास, रंग अधरे मंद हास। निश्चिंते खेलंती मुरारी, ସର୍ପ ଧାଇଁଲା କୋପ କରି କୋମଳ ଚରଣେ ଦଂଶିଲା ଦେହ ନିବିଡ଼େ ବନ୍ଦୀ କଲା ଗୋପାଳେ ବୃକ୍ଷ ଡାଳେ ଥିଲେ ଜଳେ କୃଷ୍ଣଙ୍କୁ ଅନାଇଲେ କାଳିଅ କରିଛି ବନ୍ଧନ ଗରଳ ବହଇ ବଦନ ନାଗରେ ବନ୍ଧନ ଶରୀର ଦେଖି ବାଳକେ ଥର ହର ମନନୟନ କୃଷ୍ଣ ଦେହେ ଢଳି ପଡ଼ିଲେ ଶୋକ ମୋହେ କାନ୍ଦନ୍ତି କୃଷ୍ଣଙ୍କୁ ଅନାଇ ବିକଳକେ ପାରିବ କହି ହୃଦେ ତାଡ଼ନ୍ତି ବେନି ପାଣି ମୂର୍ଚ୍ଛିତେ ପଡ଼ିଲେ ଧରଣୀ ଗୋରୁଏ କୃଷ୍ଣଙ୍କୁ ଅନାଇ କାନ୍ଦନ୍ତି ଚଉଦିଗ ଚାହିଁ କୃଷ୍ଣର ଦେହେ ଚକ୍ଷୁ ଦେଇ ଚିତ୍ର ପ୍ରତିମା ପ୍ରାୟ ରହି ବଛାଏ କାନ୍ଦିଣ ବିକଳ ଆବୋରି କଦମ୍ବର ତଳ ଗୋକୁଳେ ପଡ଼ିଲା ଅରିଷ୍ଟି ରୁଧିର ସଙ୍ଗେ ଜଳ ବୃଷ୍ଟି ଭୂମିକମ୍ପଇଥର ହର ଦିବସେ ଘୋର ଅନ୍ଧକାର ଗଗନେ ଶୁଭେ ଘୋର ନାଦ ତ୍ରିବିଧରିଷ୍ଟ ପରମାଦ ଦେଖି ଗୋପାଳେ ଖରତରେ ମିଳିଲେ ନନ୍ଦର ମନ୍ଦିରେ ବୋଲନ୍ତି କାହିଁ ତୋ କୁମର ଦିଷ୍ଟ ପଡ଼ିଲା ଗୋପପୁର ଶୁଣି ଯଶୋଦା ଥର ହର ରାମର କରେ ଦେଇ କର ନନ୍ଦ ବୋଇଲା କୃଷ୍ଣ ନାହିଁ ବନେ ଯେ ଘେନି ଗଲା ଗାଈ ଅନନ୍ତ ଅଛି ମୋର ଘରେ ରିଷ୍ଟ ପଡ଼ିଲା ଗୋପପୁରେ ନନ୍ଦ ହୋଇଲା ସ୍ତମ୍ଭୀଭୂତ କାନ୍ଦଇ ପ୍ରାଣ କଣ୍ଠଗତ କି ବୁଦ୍ଧି କରିବ ମୁହି କେମନ୍ତେ କୃଷ୍ଣ ଦେଖିବ ଯଶୋଦା ଶୁଣି ମୋହମାନ ଧରଣୀ ପଡ଼ି ଅଚେତନ ଶୁଣି କାନ୍ଦନ୍ତି ଗୋପ ନାରୀ ଚହଳ ଚଉଦିଗେ ପୁରୀ ଲୋଡ଼ନ୍ତି ଯଶୋଦାର ସୁତ କ୍ଷଣ କ୍ଷଣ କେ ମୋହଗତ ସକଳେ ରାମ ଘେନି ସଙ୍ଗେ ଚଳିଲେ ବୃନ୍ଦାବନ ଲାଗେ ରୋହିଣୀ ସୁତ ମନେ ଗୁଣୀ କୃଷ୍ଣ ପ୍ରଭାବ ପରିମାଣୀ ଅଳପ ଅଳପ ହସିଲେ ବଚନେ କିଛି ନ କହିଲେ କୃଷ୍ଣ ଚରଣ ଚିହ୍ନ ଚାହିଁ ଚଳନ୍ତି ଅଙ୍ଗୁଳି ଦେଖାଇ କମଳ ଜବାଙ୍କୁଶ ଚିହ୍ନ ଗାଈଙ୍କ ପାଦ ଖୋଜ ମାନ କାଳିନ୍ଦୀ ନିକଟେ ମିଳିଲେ ଗୋପ ଗୋବତ୍ସାଙ୍କୁ ଚାହିଁଲେ ହ୍ରଦେ ଦେଖିଲେ ଜଳ ରାଶି ଲହରି ଗଗନେ ପ୍ରକାଶୀ ଜଳେ ଦେଖିଲେ ଦାମୋଦର ନାଗରେ ବନ୍ଧନ ଶରୀର ବିଷ ଅନଳେ ଅଚେତନ ଗରଳ ବହଇ ବଦନ ଦେଖି ରୋଦନ୍ତି ଉଚ୍ଚ ସ୍ୱରେ ଗୋରୁ ଗୋପାଳ ତୀରେ ତୀରେ ଗୋପୀଙ୍କ ଦୃଷ୍ଟି କୃଷ୍ଣ ଦେହେ କାନ୍ଦନ୍ତି ଅତି ମାୟା ମୋହେ ବିକଳେ ହୋଇଲେ ମୂର୍ଚ୍ଛିତ ନିର୍ଜୀବ ହୋଇ ଭୂମିଗତ ପ୍ରଳୟ ମଣିଲେ ଜଗତ କୃଷ୍ଣର ଦେହେ ସର୍ପାଘାତ ଯଶୋଦା ଦେଖି ମୋହ ଗଲା ଗୋପୀଙ୍କ ସାହସ ଉଡ଼ିଲା କୃଷ୍ଣଙ୍କୁ ଚାହିଁ ଅଚେତନ ନନ୍ଦର ଦେହେ ନାହିଁ ଜ୍ଞାନ ବାଳୁତ କାଳୁ ଯେତେ ଗୁଣ ସୁମରି କାନ୍ଦେ ପୁଣ ପୁଣ ଆହା ଦୈବ ଏହା କଲୁ ସୁଖରେ ଭେଳା ବୁଡ଼ାଇଲୁ ଜଳେ ପସନ୍ତେ କୃଷ୍ଣ ମାତ ଗୋପୀ ଦଇଲେ ପାଦ ହସ୍ତ ନିଶ୍ଚୟ ଦେଖି ହଳଧର ଆବୋରି କାଳିନ୍ଦୀର ତୀର ରାମ ବୋଲନ୍ତି ରହ ରହ ଦେଖିବା ଶ୍ରୀକୃଷ୍ଣର ଦେହ ଗୋକୁଳ ମନ ଜାଣି ହରି କାଳିଅ ଅଛି ଦେହେ ଜଡ଼ି କୃଷ୍ଣର ଶରୀର ବଢ଼ିଲା କାଳିଅ ଛନ୍ଦି ନ ପାରିଲା କୃଷ୍ଣର ଦେହ ଭାଗ ଲାଗି ସର୍ପର ଗଣ୍ଠି ଛନ୍ଦ ଭାଙ୍ଗି ତକ୍ଷଣେ କୃଷ୍ଣଙ୍କୁ ଛାଡ଼ିଲା ସମ୍ଭାଳି ନ ପାରି ବୁଡ଼ିଲା ଉଠି ଉଠିଲା ଖଣ୍ଡେ ଦୂରେ ଯାଇ ଗର୍ଜିଲା କୃଷ୍ଣ କୁଅ ନାଇ ଫଣା ସହସ୍ରେ ଉଭାରିଲା ଗରଳ ଅଗ୍ନି ଉଦ୍ଗାରିଲା ଜିହ୍ୱା ବୁଲାଇ ଅନ୍ତରାଳେ ନାଗ କୋଟିଏ ଛନ୍ତି ମେଳେ ନାଗେ କରନ୍ତି ଫୁଫୁକାର ବିଷେ ପିଙ୍ଗଳ ଦୃଷ୍ଟି ତାର କୋପେ କୃଷ୍ଣଙ୍କୁ ଗୋଡ଼ାଇଲା ସବଦେ ବ୍ରହ୍ମାଣ୍ଡ କମ୍ପିଲା ମାୟା ମନୁଷ୍ୟ ଅବତାର ତୀରେ ଦେଖନ୍ତି ସୁର ନର ସର୍ପଙ୍କୁ ଚାହିଁ ନର ହରି ବୁଡ଼ିଲେ ସର୍ପେ ମାୟା କରି କାଳିୟ ଖୋଜିଲା ଅନେକ ଗଭୀର ଜଳ ଦୀର୍ଘ ପାଖ ଲୋଡ଼ି ନ ପାଇ ଦାମୋଦର ପୁଣି ତୋଳିଲା ନିଜ ଶିର କୃଷ୍ଣଙ୍କୁ ଦେଖିଲା ନିକଟେ ଗୋପୀ ଗୋପାଳେ ଜଳ ତଟେ ଦେଖି ପଳାନ୍ତି ଚକ୍ରଧର ଘୁରିଲେ ମଣ୍ଡଳ ଆକାର ସର୍ପ ଗୋଡ଼ାଇ ନ ପାରିଲା ଫୁଟିଣ ଗରଳ ଛାଡ଼ିଲା କୃଷ୍ଣଙ୍କୁ ଆଗ ପଛେ ଚାହିଁ ଗର୍ଜଇ ରସ ନା ବୁଲାଇ ଦଂଶଇ ପୁନଃ ପୁନଃ ପାଏ ଗରଳ ଛାଡ଼େ କୃଷ୍ଣ ଦେହେ ଗୋବିନ୍ଦ କୋପେ ଗୁରୁତର ଉଠିଲେ କାଳିୟର ଶିର ସର୍ପର ଶିରେ ମଣି ଥିଲା ଶ୍ରୀକୃଷ୍ଣ ଚରଣେ ଲାଗିଲା ମଣିର ତେଜ ରଙ୍ଗ ବର୍ଣ୍ଣ ସୁନ୍ଦର ଶ୍ରୀକୃଷ୍ଣ ଚରଣ ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ ନାଚନ୍ତି ଗୋପାଳଙ୍କୁ ଚାହିଁ ଶ୍ରୀକୃଷ୍ଣ ନୃତ୍ୟ ଦେବେ ଚାହିଁ ମିଳିଲେ ବୃନ୍ଦାବନେ ଯାଇ ତାଣ୍ଡବର ସେ ଗୀତ ଗାଇ ଗନ୍ଧର୍ବେ ବେଣୁ ବୀଣା ବାଇ ମୃଦଙ୍ଗ ତାଳ ବାଦ୍ୟ କରି ରଙ୍ଗେ ନାଚନ୍ତି ଅପସରି କୁସୁମ ବର ସିଲେ ଆଣି ଯେ ଯାହା ମତେ ସ୍ତୁତି ଭଣୀ ଶୁଣି ସାନନ୍ଦ ବନମାଳି ନୃତ୍ୟ କରନ୍ତି ପାଦ ଚାଳି କାଳିୟ ପ୍ରାଣ କଣ୍ଠାଗ୍ରତ ସହସ୍ରେ ଫଣା ମୁରୁଚ୍ଛିତ ଜୀବନ ଫଣା ଉଚ୍ଚେ ଥାଇ ତହିଁ ଉଠନ୍ତି କୃଷ୍ଣ ଡେଇଁ ରୋଷେ ନାଚନ୍ତି ପାଦ ଚାଳି ରୁଧିର ସର୍ପ ମୁଖୁ ଗଳି କାଳିୟ ମନେ ବିଚାରିଲା ନିଶ୍ଚୟ ମରଣ ହୋଇଲା ହରିରେ ପଶିବି ଶରଣ ଡାକିଲା ରଖ ନାରାୟଣ କାଳିୟ ଶିରେ କୃଷ୍ଣ ଥାଇ ଜାଣିଲେ ପ୍ରଭୁ ଭାବ ଗ୍ରାହୀ ଦାସବ ଚଳ ପିତ ବାସ ତକ୍ଷଣେ ହୋଇଲେ ଉଶ୍ୱାସ କାଳିୟ ଜୀବନ ପାଇଲା ଶ୍ରୀକୃଷ୍ଣ ଶ୍ରୀମୁଖ ଚାହିଁଲା ସବୟ ନ ପାରଇ କହି ତ୍ରାସେ କମ୍ପଇ ତାର ଦେହି ସତେକ ପତ୍ନୀ ତାର ଥିଲେ ସ୍ୱାମୀର ମରଣ ଜାଣିଲେ ଶ୍ରୀହରି ମହିମା ଜାଣନ୍ତି ନାମ ଜପନ୍ତି ରାତି ସୁତ ଦୁହିତା ଆଗ କରି କରେ ଘେନିଲେ ଅର୍ଘ୍ୟ ଥାଳି ଗନ୍ଧ ଚନ୍ଦନ ନାନା ମଣି ନିର୍ମଳ ପଦ୍ମ ମାଳ ଘେନି ଶ୍ରୀକୃଷ୍ଣ ନିକଟେ ମିଳିଲେ ବାଳକ ତଳେ ଶୁଆଇଲେ ପାଦେ ପଡ଼ିଲେ ସର୍ପ ବାଳି ଦେଖି ସାନନ୍ଦ ବନମାଳି କେଶବସନ ଅସମ୍ଭାଳ ନୟନୁ ଝରେ ଅଶ୍ରୁଜଳ ଉଠି କରନ୍ତି ଜୟ ଜୟ ସ୍ୱର୍ଗେ ଦେଖନ୍ତି ଦେବତାଏ ବୋଲନ୍ତି ଶରଣ ତୋହର ତ୍ରାହି କରିବା ଚକ୍ରଧର ଦୋଷୀକୁ ଦଣ୍ଡିବା ଯୁକତ ଭାରାନିବାରେ ତୁହି ଯାତ ତୋହର ଶତ୍ରୁ ମିତ୍ର ନାହିଁ ତୋର ଭି ଆଣ ସର୍ବଦେହି ଭକତି କରନ୍ତି ଯେ ତୋତେ ଯେ ଅବା ଭଜେ ଶତ୍ରୁ ମତେ ଦୁହିଙ୍କୁ ଦେଉ ଏକ ଗତି ଦୟା ସାଗର ଦାସରଥି। ପାଖି ଆମ୍ଭଙ୍କୁ କଲୁ ଅନୁଗ୍ରହ ହେଳେ ନାସିଲୁ ଦମ୍ଭ ମୋହ ସର୍ପ ହୋଇଲା ପାପକାରୀ ତୋତେ ପାଇଲା ନରହରି ଏହାରେ ତରିଲୁ ସକଳ ବନ୍ଧୁ ବାନ୍ଧବ ନାଗକୁଳ ପୂର୍ବେ କେତେ ତପ କଲା ଅନେକ ଅନ୍ନ ଦାନ ଦେଲା ଜଳ ଦେଉଳ ନାନା ମତେ ପ୍ରାଣୀଙ୍କି ଦୟା ହୃଦଗତେ ତୋ ନାମ କୀର୍ତ୍ତନ ଆନନ୍ଦ ତେଣୁ ପାଇଲା ପଦ୍ମପାଦ କେତେ ବା ଅଛି ତପ କରି ତୋ ପାଦ ରଜ ଶିରେ ଧରି ଯାହା ପାଇବେ ବୋଲି ପୁଣି ତପ କରନ୍ତି ସୁର ମୁନି ତୋ ପାଦ ରଜ ପାଇ ଜନେ ଅଧିକ ନ ବାଞ୍ଛନ୍ତି ମନେ ସ୍ୱର୍ଗ ଭୋଗକୁ ତୁଚ୍ଛ କରି ବ୍ରହ୍ମ ପଦକୁ ନ ବିଚାରି ଏକାଙ୍ଗ ରାଜପଣେ ସଧ ଯୋଗ ସମାଧି ଚତୁର୍ବେଦ ଯୋଗ ସିଦ୍ଧିକୁ ନ ଇଚ୍ଛଇ ନିର୍ବାଣ ପଦ ନ ମାଗଇ ଏଣେ ନୁହନ୍ତି ସାବଧାନ ତୋ ପାଦେ ଥାଇ ଯାର ମନ ଦୁର୍ଲଭ ଅଟୁ ଦୁଷ୍ଟ ଚିତ୍ତେ ଏ ତୋତେ ପାଇଲା କେ ମନ୍ତେ ତମ ଗୁଣରେ ଅଛି ଭେଦି ବିଶେଷ ସର୍ପ ଏ ପ୍ରମାଦି ତୋତେ ଏ ନିକଟେ ପାଇଲା ଯେଣୁ ଏ ପୂର୍ବେ ତପ କଲା ନିର୍ଗୁଣ ଆତ୍ମା ଗୁଣବନ୍ତ ନମସ୍ତେ ପ୍ରଭୁ ଜଗନ୍ନାଥ ପଞ୍ଚଭୂତଙ୍କ ଆତ୍ମା ତୁହି ତୋହର ଆଦି ଅନ୍ତ ନାହିଁ ଜ୍ଞାନ ବିଜ୍ଞାନ ନିଧି ହେଉ ତ୍ରିଗୁଣେ ମାୟା ରୂପ ବହୁ ସୃଷ୍ଟି ପାଳନ କରୁଅନ୍ତ ତୁ କାଳ ରୂପୀ ଗୋପୀନାଥ ଅନନ୍ତ ରୂପ ସୂକ୍ଷ୍ମମୟ ତ୍ରିଗୁଣ ଭେଦେ ବହୁ ଦେହ ନିଗମ ମତେ ମାୟା କରି ଜଗତେ ହେଉ ରୂପଧାରୀ ତୋହର ଦେହେ ତିନି ଲୋକେ କର୍ମ ଭୁଞ୍ଜନ୍ତି ଦୁଃଖ ସୁଖେ ଯେ ତୋତେ ସାଧୁ ପଣେ ଭଜେ ସେ ତୋର ଦେଲା ଫଳ ଭୁଞ୍ଜେ ତୋତେ ଯେ ନ ଜାଣ ଚିତ୍ତେ ସେ ପ୍ରାଣୀ ତରିବ କେ ମନ୍ତେ ଆମ୍ଭର ସ୍ୱାମୀ ଏକ ବେଳେ ଦ୍ରୋହ ଯେ କଲା ପାଦ ତଳେ ଏ ଦୋଷ ସହିବା ମୁରାରୀ ଆମ୍ଭେ ତୋହର ପରିବାରୀ ପ୍ରାଣ ଛାଡିବ ଏହି କ୍ଷଣି ତୁ କି ନ ଜାଣୁ ଚକ୍ର ପାଣି ଆମ୍ଭଙ୍କୁ ଦିଅ ସ୍ୱାମୀ ଦାନ ତୋରେ ଶରଣ ଭଗବାନ ଏବେ କରିବୁ କିସ କହ ବିଚାର କରି ଆଜ୍ଞା ଦିଅ ପରୀକ୍ଷେ ଶୁକ ମୁନି କହେ ଶୁଣିହ ରସଦେବ ରାୟ ନାଗକାମିନୀ ସ୍ତୁତି ଶୁଣି ତୟା ସାଗର କମ୍ବୁ ପାଣି ପାଦ ପ୍ରହାର ଛାଡି କରି ଉଶ୍ୱାସ ହୋଇଲେ ମୁରାରୀ କାଳିୟ ଜୀବନ ପାଇଲା ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ସଭୟ ଶୋକ ଗଦଗତେ ପୁଣି ପଡ଼ଇ କୃଷ୍ଣ ପାଦେ ହରି ହରି ବୋଲ କାଳିୟ ଉବାଚ ବୋଲଇ ଶୁଣ ନାରାୟଣ ଜଗତ ତୋହର ଭିଆଣ ସର୍ପରେ ଜାତ କଲୁ ମୋତେ ସ୍ୱଭାବ ଛାଡ଼ିବି କେ ମନ୍ତେ ତାମସ ଗୁଣେ ଜାତ କରି ଗରଳେ କଲୁ ଅଧିକାରୀ ତେଣୁ ମୁଁ କ୍ରୋଧେ ବସ ହୋଇ ସ୍ୱଭାବ ଛାଡ଼ି ନ ପାରଇ ତୋହର ମାୟା ଜାଣୁ ତୁହି ହୋ ନାଥ ରଖ ଭାବ ଗ୍ରାହୀ ତାମସ ଗୁଣେ ହୋଇ ବଧ ତୋତେ ମୁଁ କଲି ଅପରାଧ ଏଣୁ ନିଷ୍ଠୁର ମୋ ସ୍ୱଭାବ বিচারি দণ্ড পদ্মনাভ, যে তোর ইচ্ছা মোতে কর, তোরে শরণ চক্র ধর। সর্প বিকল কর্ণে শুনি দয়া সাগর বেণু পাণি, বলন্তি সর্প মুখ চাহি কালিন্দি হ্রদে নথা তুহি, বন্ধু বান্ধব ঘেনি সঙ্গে সমুদ্রে পশ যাই বেগে, জলধি দ্বীপ মধ্য গতে গরুড় ভয় নাহি তোতে, মোহর পাদ তোর শিরে লাগিলা সহস্র ফণারে, গরুড় দেখি নিস্তরিব তোহর চরণে পড়িব, নির্ভয় হই বেগে যাও মোর ভকতি হৃদেব, এ জল অমৃত মু করি গরল দূরে পরিহরি, হে বনে যেতে বন চারি আনন্দে জল পান করি, সুখে বঞ্চিবে সর্বজীবে এ বনে নিশ্চিন্তে রহিবে, শুন কালীয় মো উত্তর কহই তোতে দেই বর, তোর মোহর এ চরিত যেসু মরিবে অবিরত, সর্প বিঘাতে নাহি বাধা যে মোতে সুমরে ত্রিসন্ধ্যা, এ জলে স্নাহান করিবে পিতৃতর্পণে পিণ্ড দেবে, আহার তেজি উপবাস জাগর দেই নদী পাশে, মো নামে রজনী বঞ্চিবে সকল পাপু সে তরিবে, শ্রীহরি আজ্ঞা ঘেনি শিরে তীরে উঠিলা ধাতিকারে, কুটুম্ব ঘেনিণ সঙ্গরে পূজিলা গোবিন্দ পয়রে, গন্ধ চন্দন রঙ্গবাস অমূল্য রত্নমণি ত্রাস, কমল মালা কণ্ঠে দেই নাচে আনন্দে গীত গাই, কুটুম্ব ঘেনি প্রদক্ষিণ কালীয় কলা পুণ পুণ, উত্তর দিগকু চাহিলা গোবিন্দ আদেশে চলিলা, পশিলা সাহের ভিতরে হরিচর চরণ বহি শিরে, জলধিপতি পূজা কলা নাগগোত্রঙ্কু ঠাব দেলা, কৃষ্ণর অনুরাগ করি পূজা পাইলা খগ অরি, সেদিনু জল পান করি আনন্দ গোপন র নারী, সে হরি চরণ কম মো মন রহু সুখ ভোলে, সুজনে শুণ মো বচন কৃষ্ণ চরণে দেই মন, হৃদে চিন্তিব নরহরি সুখে তরিব ভববারি, ভকত জনে এনে রস কহই জগন্নাথ দাস, ভাবে ভকত জনে এনে রস ভাবে কহই জগন্নাথ দাস। হরিহরি বল। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং দশমস্কন্ধে পূর্বার্ধে কালীয় মোক্ষণম নাম সপ্তদশ অধ্যায়।